କୃଷ୍ଣ ଚାଣୁର ସମର ଗୁରୁତର ଥର ଥର ଧରା ହୋଇଲା, କୃଷ୍ଣ ବଳ ବୀର୍ଯ୍ୟ ଜାଣି ନିଶାଚର ବିଚାରେ ମରଣ ହୋଇଲା। କାହିଁକି କଲିଟି ରାଜନ ବଚନ ହରି କୋପାନଳ ଅତି ପ୍ରବଳ କହିବ ମୋ ତୃଣ ଜୀବନ। କାହିଁକି କଲିଟି ରାଜନ ବଚନ ଏତେବେଳେ ଯେବେ ନିଶତ ହୋଇବି ନିନ୍ଦା କରିବେ ରାଜା ମାନେ, ସମରେ ଜୀବନ ହୋଇଲେ ନିଧନ ସୁଖେ ବସିବି ସ୍ୱର୍ଗ ସ୍ଥାନେ। ହେମନ୍ତ ବାଳି କରେ ଗାଢ ସମର ମୁଷ୍ଟି କି ମୁଷ୍ଟି ପଡ଼ି ତାଳ କରନ୍ତେ ସବ ଦେଖମ୍ପେ ତିନି ପୁର। ହେମନ୍ତ ବାଳି କରେ ଗାଢ ସମର ପ୍ରହାରନ୍ତି ଜାନୁକୁ ଜାନୁ ପାଦକୁ ପାଦ ଛନ୍ଦି ପୁଠି ପଡ଼ି ପୁଣି ଗଡ଼ନ୍ତି। ନାସିକା ପବନ କିଏ ବା ବତାସ ଅଙ୍ଗକୁ ଅଙ୍ଗ ଠେସା ଠେସି ହୁଅନ୍ତେ ପାହାର ହୁଅଇ ହୁତାସ। ନାସିକା ପବନ ବାବତାସ ଯେତେ ସାଧନ କଂସକୁ କହୁଥିଲେ ସେ କାହିଁ ହୋଇଲା ଅନ୍ତର। କୁଳବଧୁ ଯେନେ ବିହଳିତ ହୋଏ କେ କଲେ ମୋହିନୀ ମନ୍ତର। ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ମତନ କୂଳକୁ ନୟନେ ଦେଖିଲେ ମୁସି କମାର ଜାରି ଜେସନ। ହେମନ୍ତ ଅଙ୍ଗ ଲାଗି ହେଲା ତେସନ ଘାତ ପାଇଲେ ଯେ ମନ୍ତ ନିଶତ ହୁଅଇ କୁଣ୍ଡଳୀ ମତ କରି ରିପୁ ସମ୍ମୁଖେ ପଡ଼ିଗଲେ ଯେନେ କାତର ହୁଏ ଛେଳି। ମାତଙ୍ଗ ସଙ୍ଗତେ କି ବାଜୁ ଯେ ଖର ବନପତି ସଙ୍ଗେ ଶସା ସମାଚାର ମୁସି କମାର ଜାରି ସଙ୍ଗର। ମାତଙ୍ଗ ସଙ୍ଗତେ କି ବାଜୁ ଯେ ଖର ବକଶ୍ୟାମଳ କାହିଁ ସମ ହୋଇବ ସମୁଦ୍ର ସଙ୍ଗେ କ୍ଷୁଦ୍ର ନଦୀ ସଙ୍ଗରେ ଆନ ଖଗ ତୁଲ କି ନରେଶ ସଙ୍ଗତେ ମହାଜମ୍ଭୁ ଭେଦୀ। ହେମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ବେଳକୁ ବେଳ ତନୁ କ୍ଷୀଣ ହେଉଛି ନିଶତରେ ଉଭା ଆଗର। ହେମନ୍ତ